ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହଲା ମୁଖ୍ୟା ଖବର। ଜଗତଜନନୀ ମା ଦୁର୍ଗାଙ୍କର ପୂଜାର ଲାଗି ରାଜ୍ୟର ଗାଁ ସହର ସବୁନୁ ଲାଗିଛେ ଗହକି। ଆଜ୍ ଶକ୍ତିପୀଠମାନଙ୍କେ ନବମୀ ଆର୍ ମଣ୍ଡପଥି ହେଉଛେ ଅଷ୍ଟମୀ ପୂଜା। ଭୁବନେଶ୍ୱରନୁ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଭବାନୀପାଟଣାନୁ ହେଲା କଲାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କର ବିଜୟ ଛତର ଯାତ୍ରା। କେନ୍ଦ୍ର ସରକାର ଓଡ଼ିଶାକେ ଦେଲେ 8068 କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ବାବଦ କିସ୍ତି। ଆଉର ଆଜି ହେଉଛେ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ। ଜଗତଜନନୀ ମା ଦୁର୍ଗାଙ୍କର ପୂଜାର ଲାଗି ରାଜ୍ୟର ଗାଁ ସହର ସବୁନୁ ଗହକି ଲାଗିଛେ। ଶକ୍ତିପୀଠମାନଙ୍କେ ଆଜି ନବମୀ ପୂଜା ଚାଲିଥିବାର ବେଳେ ପୂଜାମଣ୍ଡପମାନଙ୍କୁ ଦେବୀଙ୍କର ଅଷ୍ଟମୀ ପୂଜା କରାଯାଉଛି। ମନ୍ଦିର ଆର୍ ପୂଜାମଣ୍ଡପମାନ ସୁନ୍ଦର ସାଜସଜ୍ଜା ଆର୍ ଆଲୋକମାଲାଥି ଝଲସୁଛେ। ଏ ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜଧାନୀ ଭୁବନେଶ୍ୱରର ଭିନ୍ ଭିନ୍ ପୂଜାମଣ୍ଡପକେ ଯାଇକରି ମା'ଙ୍କର ଦର୍ଶନ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ସେ ମା'ଙ୍କରଠାରେ ଓଡ଼ିଶାର 4.5 କୋଟି ଲୋକର ସୁଖ ଶାନ୍ତି ଆର୍ ସମୃଦ୍ଧି ସାଙ୍ଗେ ରାଜ୍ୟର ବିକାଶ ଲାଗି ପ୍ରାର୍ଥନା କରିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ଏଥର ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କର ନିର୍ଦ୍ଦେଶଥି ପୂଜାମଣ୍ଡପମାନଙ୍କନୁ ଆଦାୟ ହେଉଥିବାର ଟିକସ ଛାଡ଼ କରିଛନ୍। ଦଶହରା ମାସର ଉଜ୍ଜଲ ପଖର ପ୍ରତିପଦା ତିଥିନୁ ମୂଲେଇଛେ ଜଗତଜନନୀ ମା' ଦୁର୍ଗାଙ୍କର ନବରାତ୍ର ପୂଜା। ଆଜି ରାଜ୍ୟର ଭିନ୍ ଭିନ୍ ଶକ୍ତିପୀଠମାନଙ୍କୁ ମା'ଙ୍କୁ ସିଦ୍ଧିଦାତ୍ରୀ ବେଶନୁ ସଜାଯାଇକରି ପୂଜା କରାଯାଉଛେ। ସମ୍ବଲପୁରନୁ ମା' ସମଲେଇ ସିଦ୍ଧିଦାତ୍ରୀ ଭାବେ ପୂଜା ପାଉଛନ୍। ଗଲାକାଲି ଦେବୀଙ୍କର ଖଣ୍ଡାଧୁଆ ବିଧି ହୋଇଥିବାର ବେଳେ ମନ୍ଦିରଥି ଭାଇଜିଉତିଆ ଉପାସୀମାନଙ୍କର ଭିଡ଼ ହୋଇଥିଲା। ଇତାର ସଙ୍ଗେ ମା'ଙ୍କର ସୁଲଭ ପୂଜାଥି ସାମିଲ ହେବାରକେ ଫି ଦିନ ମନ୍ଦିରନୁ ଭକ୍ତମାନଙ୍କର ଭିଡ଼ ହେଉଛେ। ଆସୁନ ସୁନମା ଏ ବାବଦେ ଆମର ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳଙ୍କର ଗୋଟିଏ ରିପୋର୍ଟ।
ପାର୍ବଣ ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ ହୋଇଥିବା ବେଳେ ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କର ପୀଠରେ ଷୋଡ଼ଶ ଉପଚାର ପୂଜା କରାଯାଉଛି। ମୂଳାଷ୍ଟମୀଠାରୁ ମା'ଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ନବମୀ ବିଧି ରହିଛି। ନବମୀ ତିଥିରେ ମା' ସମଲେଶ୍ୱରୀଙ୍କୁ ସିଦ୍ଧିଦାତ୍ରୀଙ୍କର ଜ୍ୟୋତିରୂପ ରୂପେ ପୂଜା କରାଯାଉଛି। ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୂର ଗଙ୍ଗାଜଳରେ ମା'ଙ୍କ ସ୍ନାନ ପରେ 9 ପ୍ରକାର ଭୋଗ ଲାଗି କରାଯାଇଥାଏ। ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ବା ଗଙ୍ଗା ଦର୍ଶନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି। ପୂର୍ଣ୍ଣିମା ରାତିରେ ମନ୍ଦିରର ନୂତନ ଧ୍ୱଜ ସ୍ଥାପନ କରାଯାଏ, ଯାହାକୁ ଧ୍ୱଜାବତରଣ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ।
ଏ ନେଇ ଆଜିର ପୂଜାବିଧି ସମ୍ପର୍କରେ ଆମେ ସମଲେଇ ମନ୍ଦିରର ପୂଜକ ସଗର ରାୟଙ୍କ ସହିତ ଅଧିକ ଆଲୋଚନା କରିଥିଲୁ। ସେ କହିଛନ୍ତି,
ଆଜି ତ ମାଙ୍କ ମହାନବମୀ ଆଉ 9 ଦିନ, ଆଉ ଆଜି ମାଙ୍କୁ ଆମେ ସିଦ୍ଧି ରାତ୍ରି ବେଶରେ ମାଙ୍କୁ ସାଜସଜ୍ଜା କରିଛୁ। ଆମେ ସିଂହାର ବେଶ ପରେ ମାଙ୍କୁ ଆମେ ସିଦ୍ଧି ରାତ୍ରି ବେଶରେ ପୂଜା କଲୁ। କୁମାର ପୂର୍ଣ୍ଣିମା ଦିନ 16 ତାରିଖ ଦେବ ମାଙ୍କ ରାଜରାଜେଶ୍ୱରୀ ବେଶ, ସେଦିନ ମାଙ୍କ ନୂଆ ଧୈର୍ଯ୍ୟ ଉପରକୁ ଚଢିବ ଆଉ ମାଙ୍କ ପୁରୁଣା ଧୈର୍ଯ୍ୟ ବାହାରି ଯିବ, ସେଟା ଲୋକଙ୍କୁ ପ୍ରସାଦ ଆଗରେ ଦିଆଯିବ।
ସମ୍ବଲପୁର ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପାଇଁ ମୁଁ ଗୁଣମଣି ବିଶ୍ୱାଳ।
ସୁବର୍ଣ୍ଣପୁରର ଲୋକଦେବୀ ସୁରେଶ୍ୱରୀ ଆଜି ମହିଷାମର୍ଦ୍ଦିନୀ ବ୍ୟସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ସୁବର୍ଣ୍ଣପୁର ସହିତ ଭିନ୍ ଭିନ୍ ଜାଗାନ 77ଟା ମଣ୍ଡପଥି ଦେବୀଙ୍କର ମୃଣ୍ମୟ ପ୍ରତିମାର ପୂଜା ଚାଲିଛି। ବୀରମହାରାଜପୁର, ବିନ୍କା ଆର୍ ତର୍ଭା ଇଲାକାର ମହେଶ୍ୱରୀ ପୀଠମାନଙ୍କୁ ସୁଲଭ ପୂଜା ଚାଲିଥିବାର ବେଳେ ସୁଲଭବର୍ଣ୍ଣୀ ବଜାଥି ଦେବୀ ପୀଠମାନ ଦୁଲ୍କୁଛେ। ଆଜି ଅଧରାତିନୁ ସୁବର୍ଣ୍ଣପୁରର ଖମ୍ବେଶ୍ୱରୀ ମନ୍ଦିରଠାରେ ମହାବଳୀ ଯାତ୍ରା ହେବା। ଝାରସୁଗୁଡ଼ା ଜିଲ୍ଲାନୁ ଶକ୍ତିପୀଠ ଆର୍ ପୂଜାମଣ୍ଡପମାନଙ୍କୁ ଭକ୍ତି ଆର୍ ଉଷ୍ଣାକିଥି ମା'ଙ୍କର ପୂଜାର୍ଚ୍ଚନା ଚାଲିଛି। ଲୋକମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଜିଲ୍ଲା ପ୍ରଶାସନ ତରଫ 19 ନମ୍ବର ଜାତୀୟ ରାଜପଥର ପୂର୍ଣ୍ଣାନୁ କନକତୁରା ତକ ଦ୍ୱିପହର 3 ବଜେନୁ ରାତି 11 ବଜେ ତକ ମାଲବାହୀ ବଡ଼ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ଆଇବା 14 ତାରିଖ ତକ ଇ କଟକଣା ରହିବା ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫ କୁହାଯାଇଛି। ନୂଆପଡ଼ା ଜିଲ୍ଲାର ନୂଆପଡ଼ା, ଖରିଆର, କୋମନା, ସିନାପାଲି ସହିତ ସବୁଆଡ଼େ ଶକ୍ତିପୀଠ ଆର୍ ପୂଜାମଣ୍ଡପମାନଙ୍କୁ ଦେବୀଙ୍କର ଆରାଧନା ଚାଲିଛି। ଭାଇଜୁତିଆ ଲାଗି ଜାଗା ଜାଗା ଡାଲଖାଇ ଭିଲ୍ ହେଉଛି। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକର ଘଣ୍ଟାପଡ଼ାନୁ ଦୁର୍ଗାପୂଜା ଅବସରରେ ରାବଣ ଦରବାର ଆୟୋଜିତ ହୋଇଛି। ସେନ୍ତା ଗୁଡ଼ଭେଲି ପଦରନୁ ଯାଦବ ଗୌଡ଼ ସମାଜ ତରଫ ମା' ସମଲେଇଙ୍କର ବାଡ଼ିଯାତ୍ରା ହୋଇଯାଇଛି। ହେତି ଦେବୀଙ୍କୁ ଗମ୍ଭୀରା ଭିତରୁ ମନ୍ଦିର ଆଗାଡ଼େ କରାଯାଇଥିବାର ମଣ୍ଡପକେ ଆଣିକରି ପୂଜା କରାଯାଇଥିଲା। ଛତର, ବାନା ବୈରକ ଧରିକରି ପଞ୍ଚବାଦ୍ୟର ତାଲେ ଦେବୀଙ୍କର ନେହରୁଣୀ ନଦୀଥି ସ୍ନାନ କଲାଉତରୁ ବାଡ଼ି ଖେଲି ହୋଇଥିଲା। ସେନ୍ତା ଜିଲ୍ଲାର ଐତିହାସିକ ଶକ୍ତିପୀଠ ପୁରୁଣା କଟକର ମା ଭୈରବୀଙ୍କଠାରେ ଆଜି ମହାନବମୀ ପୂଜା ସାଙ୍ଗେ ନବାନ୍ନ ଲାଗି କରାଯାଇଥିଲା। ଷୁଲ ଦିନର ଗୁପ୍ତ ପୂଜା ଲାଗି ଦେବୀଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ମନ୍ଦିର ବାହାରେ ସାହାଡ଼ା ଗସ୍ତରେ ପୂଜା କରୁଛନ୍। ଦେବଗଡ଼ ଜିଲ୍ଲାର ଶକ୍ତିପୀଠ ଆର ପୂଜାମଣ୍ଡପମାନଙ୍କୁ ମା ଦୁର୍ଗାଙ୍କର ପୂଜା ସାଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେଉଛି। କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କର ବିଜୟ ଛତର ଯାତ୍ରା ଆଜି ହୋଇଯାଇଛି। ଫି ବଛର ବାଗିର ଗଲାକାଲ ମହାଷ୍ଟମୀ ଅଦ୍ରାତିଥି ମନ୍ଦିରନୁ ଦେବୀଙ୍କର ଖାସ୍ ପୂଜାପାଠ କରାଯିବାର ଉତରୁ ବିଜୟ ପ୍ରତିମାର ଛତରକୁ ସହର ପାଖର ଉତ୍ତର ପଶ୍ଚିମ ଦିଗେ ମନ୍ଦିରଠାନୁ ପାଖାପାଖି 3 କିଲୋମିଟର ଦୂରିଆନୁ ଥିବାର ଜେନାଖାଲକେ ନିଆଯାଇଥିଲା। ସେନୁ ଗୁପ୍ତ ପୂଜା ଉତରୁ ଆଜି ପହପହନୁ ଦେବୀଙ୍କର ଛତରଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ମୁହ୍ଲେଇଥିଲା। ଆସୁନସୁନମା ମା ମାଣିକେଶ୍ୱରୀ ଛତର ଯାତ୍ରା ବାବଦେ ଆଞ୍ଚଳିକ ସମ୍ବାଦ ବିଭାଗର ଗୋଟିଏ ରିପୋର୍ଟ।
କଳାହାଣ୍ଡି ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆଜି ସୁରୁଖୁରୁରେ ସରିଛି। ପ୍ରତିବର୍ଷ ଭଳିଆ ଏ ବର୍ଷ ବି ମହାଷ୍ଟମୀ ମଧ୍ୟରାତ୍ରିନେ ଦେବୀଙ୍କର ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କଲାପରେ ମାଣିକେଶ୍ୱରୀଙ୍କର ବିଜୟ ପ୍ରତିମା ଛତରକେ ଭବାନୀପାଟନା ସହର ଉପକଣ୍ଠରେ ଥିବା ଜେନାଖାଲକେ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା କରିସାରିଲା ପରେ ଆଜି ସକାଳୁ ସକାଳୁ ପ୍ରାୟ 4 ବେଳକେ ମାଙ୍କ ଛତର ମନ୍ଦିରକେ ପ୍ରତ୍ୟାବର୍ତ୍ତନ କରିଥିଲା। ଶ୍ରଦ୍ଧାଳୁମାନଙ୍କର ଭିଡ଼ ଭିତରେ ଘୁମରା ତାଲ ନିଶାନ ବାଦ୍ୟ ଓ ସେବାୟତମାନଙ୍କର ଭିତରେ ମାଙ୍କ ଛତର ଆଗେ ଆଗେ ଚାଲିଥିଲା। ଶ୍ରଦ୍ଧାଳୁମାନେ ନିଜର ମନୋକାମନା ପୂର୍ତ୍ତି ଲାଗି ଜେନାଖାଲଠାରୁ ମନ୍ଦିର ଯାଏ ଲକ୍ଷ ଲକ୍ଷ ଭକ୍ତ ଦେବୀଙ୍କ ଛତରକେ ଧୂପ ଦୀପ ନୈବେଦ୍ୟ ଦେଇକରି ପୂଜା ଅର୍ଚ୍ଚନା କରିଥିଲେ। କିଛି ଭକ୍ତ ଶାନ୍ତି ଓ ମୈତ୍ରୀ ପ୍ରତୀକ କଲା ଓ ଧଳା ରଙ୍ଗର ପାରାକେ ଛତର ଉପରକେ ଉଡ଼ାଇବାର ଦେଖିବାକୁ ମିଳିଥିଲା। ଏହି ଛତର ଯାତ୍ରାରେ ଖାଲି କଳାହାଣ୍ଡି ଜିଲ୍ଲା ନେଇ ସେ ଆଖପାଖ ଜିଲ୍ଲା ଏବଂ ରାଜ୍ୟରୁ ବି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ଆକାଶବାଣୀ ସମାଚାର ଲାଗି କଳାହାଣ୍ଡିରୁ ସୁନୀଲ କୁମାର ପାଢ଼ୀ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୋ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସ ଭାଗ ବାବଦ କିସ୍ତି ଆକାରରେ 178,173 କୋଟି ଟଙ୍କା ଦେଇଛନ୍। ସେଥୁ ଓଡ଼ିଶାକେ 8,068 କୋଟି ଟଙ୍କା ମିଳିଛି। ରାଜ୍ୟ ଚାଲିଥିବାର ଭିନ୍ ଭିନ୍ ବିକାଶ କାମକେ ତ୍ୱରାନ୍ୱିତ କରବାର ସହିତ ରାଜ୍ୟର ସାମାଜିକ ଆର୍ ଆର୍ଥିକ ବିକାଶକେ ମଜବୁତ କରବାର ଲାଗି କେନ୍ଦ୍ର ସରକାର ଏହି ଟଙ୍କା ଦେଇଛନ୍। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମାସକିଆ କିସ୍ତି ଆକାରରେ ଟିକସ ଭାଗ ଦେସନ୍। ଚଲତି ପରବ ସମୟକେ ନଜରଥି ରଖିକରି ଅକ୍ଟୋବର ମାସ ଲାଗି ଏକାସାଙ୍ଗେ 2 କିସ୍ତି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଚଲତି ଆର୍ଥିକ ବଚନରୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ 23,48,900 କୋଟି ଟଙ୍କା ଦେବାରକେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍, ଯେନ୍ଟାକି ଇତାର ଆଘର ଆର୍ଥିକ ବଚନରୁ ପାଖାପାଖି 11.9% ଅତ୍କାଏ। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାର ଗାଇଡ୍ଲାଇନ୍ କେନ୍ଦ୍ର ନୂଆ ଆର୍ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ତରଫରୁ ଅଧିସୂଚିତ କରାଯାଇଛି। 2026-27 ଆର୍ଥିକ ବଛର ତକ୍ ଏହି ଯୋଜନାର କାର୍ଯ୍ୟକାରିତା ଲାଗି ସରକାର 75,021 କୋଟି ଟଙ୍କା ବ୍ୟୟବରାଦ କରିଛନ୍। ଏହି ଯୋଜନାଥି ଘରର ଛଦ ଉପରେ ସୌରଶକ୍ତି ଉତ୍ପାଦନ ସହିତ ତାର ବ୍ୟବସାୟିକ ଦିଗ ଆର୍ କାରିଗରୀ କୌଶଳକେ ତହକାଯିବା। ଆଜି ହେଉଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଆର୍ ଟୁକେଲ ଛୁଆମାନଙ୍କୁ ସମାନ ସୁଯୋଗ ଦେବାରକେ ଏହି ଦିନ ପାଳନ କରାଯାଉଛି। 2011 ଡିସେମ୍ବର 19 ଦିନ ମିଳିତ ଜାତିସଂଘର ସାଧାରଣ ପରିଷଦଟି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଲାଗି ପ୍ରସ୍ତାବ ପାରିତ ହେବାର ଉତରୁ 2012 ଫି ବଛର ଅକ୍ଟୋବର 11 ଆନ୍ତର୍ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଉଛି। ଟୁକେଲମାନେ ଯେନ୍ତା ଶିକ୍ଷା ପୋଷଣ ଶାରୀରିକ ଆର୍ ମାନସିକ କଲ୍ୟାଣ ଆଇନଗତ ଅଧିକାର ସବୁ କ୍ଷେତ୍ରରୁ ଭେଦଭାବର ଶିକାର ନାହିଁ ହେବେ ସେ ବାବଦେ ସମାଜକେ ସଚେତନ କରବାର ଇ ଦିନ ପାଳନର ଉଦ୍ଦେଶ୍ୟ। ଇ ବଛର ଆନ୍ତର୍ଜାତୀୟ କନ୍ୟା ଦିବସର ବିଷୟ ଭବିଷ୍ୟତ ପାଇଁ କନ୍ୟାଙ୍କ ଦୂରଦୃଷ୍ଟି ରଖାଯାଇଛି। କେନ୍ଦ୍ର ମହିଳା ଆର୍ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଗଲା 2 ଆଜତକ 10 ଧରିକରି ବେଟି ବଚାଓ ବେଟି ପଢ଼ାଓ ଅଭିଯାନଟି ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସେଥି ଗଜଗା ସାଙ୍ଗେ ପାଠ ପଢ଼ୁଥିବାର ମେଧାବୀ ଟୁକେଲ ଛୁଆମାନଙ୍କୁ ସମ୍ବର୍ଦ୍ଧନା କନ୍ୟାପୂଜନ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଶିବିର ଖେଲକୁଦ ବାଗିର କାର୍ଯ୍ୟକ୍ରମମାନ ହେଉଛି। ଟୁକେଲ ଛୁଆମାନଙ୍କୁ ସଶକ୍ତ କରବାରଟା ଖାଲି ଆମର ଦାୟିତ୍ୱ ନୁହେଁ, ଗୋଟିଏ ଉଜ୍ଜଳ ଭବିଷ୍ୟତର ଭିଜନ ହେ ବୋଲି କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍। ସମ୍ବଲପୁର ବଡ଼ବଜାର ସଡ଼କଘାଟନୁ ଆଜି ଉପରବେଳା 4:30 ମହାନଦୀଥି ବୁଡ଼ିକରି 2 ପିଲା ନିଖୋଜ ହୋଇଯାଇଛନ୍। ଖବର ପାଇକରି ଅଗ୍ନିଶମ କର୍ମଚାରୀମାନେ ଘଟଣା ଜାଗାନୁ ପହଞ୍ଚିକରି ଉଦ୍ଧାର କାମ ଚଲେଇଛନ୍। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାମଥି ବାଧା ଦେଉଛି। ସୂଚନା ଅନୁସାରେ କ୍ଷେତ୍ରରାଜପୁର ତିୱାରୀଗଲି ଇଲାକାର 3 ସ୍କୁଲ ଛୁଆ ନଦୀ ଆଡ଼କେ ବୁଲି ଆସିଥିବା ବେଳେ 2 ଗାଧବାର ଲାଗି ପାଣିକେ ଉତରିଥିଲେ। ଶେଷ ମୁଖ୍ୟ ଖବର ଫେରଘାଏ। ଜଗତଜନନୀ ମା ଦୁର୍ଗାଙ୍କର ପୂଜାର ଲାଗି ରାଜ୍ୟର ଗାଁ ସହର ସବୁନୁ ଚାଲିଛି ଗହକି। ଆଜି ଶକ୍ତିପୀଠମାନଙ୍କେ ନବମୀ ଆର୍ ମଣ୍ଡପଥି ହେଉଛି ଅଷ୍ଟମୀ ପୂଜା। ଭୁବନେଶ୍ୱରନୁ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଭବାନୀପାଟନାନୁ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କର ବିଜୟ ଛତର ଯାତ୍ରା। କେନ୍ଦ୍ର ସରକାର ଓଡ଼ିଶାକେ ଦେଲେ 8,068 କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାବ ବାବଦ କିସ୍ତି। ଆଉରୁ ଆଜି ହେଉଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।